ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ଠାରେ କଲେ ନିର୍ବାଚନ ପ୍ରଚାର। ରାଜ୍ୟରେ ଆସନ୍ତା ସୋମବାର ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ। ଚାରୋଟି ଲୋକସଭା ଓ ଅନ୍ତର୍ଗତ 28 ବିଧାନସଭା ଆସନରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ। ଏବଂ ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ଠାରେ ଆୟୋଜିତ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବରଗଡ଼ର ବିକାଶ ଭିଣ୍ଟେଜ୍ ପଡ଼ିଆରେ ଆଜି ଏକ ନିର୍ବାଚନୀ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ରାଜ୍ୟରେ ସରକାର ପରିବର୍ତ୍ତନର ସମୟ ଆସି ପହଞ୍ଚିଛି। ରାଜ୍ୟକୁ ବିକାଶ ପଥରେ ତ୍ୱରାନ୍ୱିତ କରିବାକୁ ହେଲେ ଡବଲ ଇଞ୍ଜିନ୍ ସରକାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବହୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରି ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହା ପୂର୍ବରୁ ବଲାଙ୍ଗୀରଠାରେ ଆୟୋଜିତ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି। ତେବେ ପୂର୍ବାହ୍ନରେ କନ୍ଧମାଳ ଷ୍ଟାଡିୟମ୍ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, କନ୍ଧମାଳ ଚାଷୀଙ୍କ ଲାଭ ପାଇଁ ହଳଦୀ ମିଶନ ଏବଂ ମସଲା ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ। ମୃତଙ୍ଗ ଜଳଭଣ୍ଡାର ଏବଂ ମହାନଦୀରୁ ପାନୀୟ ଜଳ ଯୋଗାଣ ପାଇଁ ସେଠାରେ ହର୍ ଘର୍ ନଲ୍ ଯୋଜନା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କନ୍ଧମାଳକୁ ଆକାଂକ୍ଷା ଜିଲ୍ଲା ଯୋଜନାରେ ସାମିଲ କରାଯାଇ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ସେଠାରେ ବିକାଶ ପାଇଁ ଆହୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ନୂଆପଡ଼ା ଜିଲ୍ଲା ଗସ୍ତ କରି ବିଜେପି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ହେଲେ ବିକାଶ ଦୁଇଗୁଣ ହେବା ସହ କେନ୍ଦ୍ର ଓ ରାଜ୍ୟର ସୁସମ୍ପର୍କ ବୃଦ୍ଧି ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ସୋମବାର ଦିନ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଚାର କାର୍ଯ୍ୟ ଆଜି ଅପରାହ୍ନ 5 ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର 4 ଲୋକସଭା ଏବଂ ଏହା ଅନ୍ତର୍ଗତ 28 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ 37 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ 30 ପୁରୁଷ ଏବଂ 7 ମହିଳା ପ୍ରାର୍ଥୀ ରହିଛନ୍ତି। କୋରାପୁଟ, କଳାହାଣ୍ଡି ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ 11 ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ 4 ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। 28 ବିଧାନସଭା ଆସନ ପାଇଁ 243 ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ମୋଟ 62,87,222 ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ 7,289 ଏବଂ 14 ଅତିରିକ୍ତ ବୁଥ୍ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ 748 ସହରାଞ୍ଚଳ ଓ 6,555 ବୁଥ୍ ଗ୍ରାମାଞ୍ଚଳରେ ରହିଛି। ମତଦାତାଙ୍କ ମଧ୍ୟରେ 30,97,527 ପୁରୁଷ, 31,99,060 ମହିଳା ଏବଂ 635 ତୃତୀୟ ଲିଙ୍ଗି ମତଦାତା ଅଛନ୍ତି। ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ପ୍ରତିଟି ମତଦାନ କେନ୍ଦ୍ରରେ ଆଶାକର୍ମୀ ରହିବେ। ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆଶୁ ଚିକିତ୍ସା ବ୍ୟବସ୍ଥା ସହ ଓଆର୍ଏସ୍ ମହଜୁଦ ରଖାଯିବ। ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରାମେଡିକାଲ ଷ୍ଟାଫ୍ ଜରୁରୀ ଔଷଧପତ୍ର ସହ ଉପସ୍ଥିତ ରହିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥ୍କୁ ଯିବା ଆସିବା ପାଇଁ ନିଃଶୁଳ୍କ ଯାନର ବ୍ୟବସ୍ଥା କରାଯାଇଛି। ଏଥିସହିତ ସମ୍ଭେଦନଶୀଳ ବୁଥ୍ଗୁଡ଼ିକରେ ସିସିଟିଭି ଓ ୱେବ୍କାଷ୍ଟିଂର ବ୍ୟବସ୍ଥା କରାଯାଇଥିବା ଶ୍ରୀ ଧଳ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାର 5 ବିଧାନସଭା ଆସନରେ ମତଦାନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପୁଲିଂ ପାର୍ଟିମାନେ ଜିଲ୍ଲାରେ ଥିବା 158 ବୁଥ୍କୁ ଯାଉଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୂଆପଡ଼ା ଜିଲ୍ଲାରେ ଥିବା 2 ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍କୁ ନିର୍ବାଚନ କର୍ମଚାରୀମାନେ ଇଭିଏମ୍, ଭିଭିପାଟ୍ ମେସିନ୍ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀମାନ ନେଇ ଯାଉଛନ୍ତି। ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 547 ବୁଥ୍ ମଧ୍ୟରୁ 515 ବୁଥ୍ର ପୁଲିଂ କର୍ମଚାରୀମାନେ ନିଜ ନିଜ ବୁଥ୍କୁ ଯାଇଛନ୍ତି ଏବଂ ଅନ୍ୟ ବୁଥ୍ଗୁଡ଼ିକୁ ପୁଲିଂ କର୍ମଚାରୀମାନେ ଆସନ୍ତାକାଲି ଯିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଓ ଆସନ୍ତାକାଲି 2 ପୁଲିଂ କର୍ମଚାରୀମାନଙ୍କୁ ବୁଥ୍ରେ ପହଞ୍ଚିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ 5 ବିଧାନସଭା ନିର୍ବାଚନ ପାଇଁ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନେ ନିଜ ନିଜର ମତଦାନ କେନ୍ଦ୍ରକୁ ଯାଇଛନ୍ତି। ଜିଲ୍ଲାରେ ମୋଟ 1,412 ବୁଥ୍ ଥିବାବେଳେ 140 ସମ୍ଭେଦନଶୀଳ ବୁଥ୍ ରହିଛି। ସେଥିମଧ୍ୟରୁ 135 ମାଓପ୍ରବଣ ଚିହ୍ନଟ କରାଯାଇଛି। ସମ୍ଭେଦନଶୀଳ ବୁଥ୍ରେ ସିସିଟିଭି ଓ ୱେବ୍କାଷ୍ଟର ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନୁଗୁଳ ଜିଲ୍ଲାରେ ଥିବା ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଜୋର ଧରିଛି। ଆସନ୍ତା 25 ତାରିଖରେ ଏହି ଆସନରେ ମତଦାନ ଅନୁଷ୍ଠିତ ହେବ। ବିଭିନ୍ନ ରାଜନୈତିକ ଦଳୀୟ ପ୍ରାର୍ଥୀ ଏବଂ ସ୍ୱାଧୀନ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ପ୍ରାର୍ଥୀ ନିଜ ସପକ୍ଷରେ ଭୋଟରକୁ ଆକୃଷ୍ଟ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଏହି ବିଧାନସଭା ଆସନରେ ନିର୍ବାଚନ ସ୍ଥିତି ନେଇ ଆମ ଅନୁଗୁଳ ସମ୍ଭାଦଦାତା ଦେବରଞ୍ଜନ ସାମଲଙ୍କ ରିପୋର୍ଟ।
ଅନୁଗୁଳରେ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଏହା ସହ ତ୍ରିମୁଖୀ ଲଢ଼େଇ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ ହୋଇଛି। ଅନୁଗୁଳ ଜିଲ୍ଲାର ସମସ୍ତ 5ଟି ଯାକ ବିଧାନସଭା ଆସନରେ ବିଜେଡି ଓ ବିଜେପି ଭିତରେ ମୁହାଁମୁହିଁ ଲଢ଼େଇ ହେଉଥିଲା ବେଳେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ଅନୁଗୁଳ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ସଂଯୁକ୍ତା ସିଂ, ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ଭଟ୍ଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସ୍ୱାଧୀନ ପ୍ରାର୍ଥୀକୁ ମିଶାଇ 8 ଜଣ ପ୍ରାର୍ଥୀ ରହିଥିଲା ବେଳେ 3 ପ୍ରମୁଖ ଦଳ ଭିତରେ ଲଢ଼େଇ ହେବାର ସ୍ୱଷ୍ଟ ହୋଇଛି। ସେହିପରି ଛେଣ୍ଡିପଦା ଆସନରେ ବିଜେଡି ପକ୍ଷରୁ ସୁଶାନ୍ତ କୁମାର ବେହେରା, ବିଜେପିରୁ ଅଗସ୍ତି ବେହେରା, କଂଗ୍ରେସରୁ ନରୋତ୍ତମ ନାୟକ ଓ ଏସ୍ୟୁସିଆଇରୁ ଭରତ କୁମାର ନାୟକ ନାମାଙ୍କନ ପତ୍ର ଭରିଛନ୍ତି। ଛେଣ୍ଡିପଦାରେ ବିଜେଡି ଓ ବିଜେପି ଭିତରେ ସିଧା ଲଢ଼େଇ ହେବାର ଅନୁମାନ କରାଯାଉଛି। ଏପଟେ ପାଲଡ଼ାରେ ବିଜେଡିରୁ ମୁକେଶ ପାଲ, ବିଜେପିରୁ ଅଶୋକ ମହାନ୍ତି ଓ କଂଗ୍ରେସରୁ ଫକୀରମୋହନ ସାମଲ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ମଧ୍ୟ ବିଜେଡି ଓ ବିଜେପି ଭିତରେ ମୁହାଁମୁହିଁ ଲଢ଼େଇ ହେବାକୁ ଯାଉଛି। ଅନୁଗୁଳ ଜିଲ୍ଲାରେ ସମୁଦାୟ 34 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଇତିମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ବୈଧ ତାଲିକା ପ୍ରକାଶ ପାଇଛି। ଚଳିତ ମାସ 25 ତାରିଖରେ ଏଠାରେ ମତଦାନ ହେବ। ଏଥିପାଇଁ ସମସ୍ତେ ପ୍ରସ୍ତୁତ। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପାଇଁ ଅନୁଗୁଳରୁ ଦେବରଞ୍ଜନ ସାମଲ।
ମାଲକାନଗିରି ଜିଲ୍ଲାରେ ମତଦାନ ହାର ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଏସ୍ଏଫ୍ ଓ ମାଲକାନଗିରି ପୁଲିସ୍ ପକ୍ଷରୁ ମିଳିତ ଭାବେ ମାଓ ଉପଦ୍ରବ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲାର 40 ଆଭ୍ୟନ୍ତରୀଣ ଅଞ୍ଚଳରେ ଏସ୍ଓଜି ଓ ବିଏସ୍ଏଫ୍ ଦ୍ୱାରା ବୁଥ୍ ସୁରକ୍ଷା ଅପରେସନ୍ ଆରମ୍ଭ କରାଯାଇଥିବା ବେଳେ ବିଭିନ୍ନ ସଡ଼କ ଓ ପୋଲକୁ ସୁରକ୍ଷା ଯୋଗାଇ ଦିଆଯାଉଛି। 50ରୁ ଉର୍ଦ୍ଧ୍ୱ ଭ୍ରାମ୍ୟମାଣ ଦଳକୁ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ କରାଯାଇଛି। ଭୋଟରମାନେ ନିର୍ଭୟରେ ମତଦାନ କରି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଆରକ୍ଷୀ ଅଧୀକ୍ଷକ ଲୋକମାନଙ୍କୁ ନିବେଦନ କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟରେ ଥିବା ବିଭିନ୍ନ ଅଦାଲତରେ ବିଭିନ୍ନ କିସମର ମାମଲାଗୁଡ଼ିକର ଆପୋଷ ବୁଝାମଣା ମଧ୍ୟରେ ଫଇସଲା ହୋଇଛି। କଟକସ୍ଥିତ ରାଜ୍ୟ ଆଇନସେବା ପ୍ରାଧିକରଣଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଲୋକ ଅଦାଲତ ପାଇଁ 1.5 ଲକ୍ଷରୁ ଅଧିକ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଓଡ଼ିଶା ହାଇକୋର୍ଟ ଲିଗାଲ ସର୍ଭିସ୍ କମିଟି ପକ୍ଷରୁ ଆଜି ହାଇକୋର୍ଟରେ ଆୟୋଜିତ ଲୋକ ଅଦାଲତରେ ମୋଟ 26,245 ମକଦ୍ଦମାରୁ ସମୁଦାୟ 10,470 ମକଦ୍ଦମାର ତ୍ୱରିତ ଫଇସଲା କରାଯାଇ ଜରିମାନା ବାବଦରେ 18,82,98,743 ଟଙ୍କା ଆଦାୟ କରାଯାଇଛି। ସେହିପରି ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ଲୋକ ଅଦାଲତରେ 6 ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ବୀମା କମ୍ପାନୀଗୁଡ଼ିକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ଋଣ ପରିଶୋଧ କରିନଥିବା 136 ଜଣ ଋଣ ଗ୍ରହୀତାଙ୍କଠାରୁ 48 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେବା ପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଛି। ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଲୋକ ଅଦାଲତରେ ପ୍ରାୟ 7,621 ମାମଲାର ଫଇସଲା କରାଯିବା ସହ ଜରିମାନା ଓ କ୍ଷତିପୂରଣ ବାବଦରେ 3,20,65,232 ଟଙ୍କା ଆଦାୟ କରାଯାଇଛି। ଏହା ବ୍ୟତୀତ 121 ପ୍ରାକ୍ ମକଦ୍ଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ଋଣ ବାବଦକୁ 46,04,401 ଟଙ୍କା ଆଦାୟ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ଲୋକ ଅଦାଲତରେ 9 ପାରିବାରିକ ମାମଲାର ସମାଧାନ କରାଯାଇଛି। ଏଥିସହ 34 ଫୌଜଦାରୀ, 13,520 ରାଜସ୍ୱ, 112 କୋର୍ଟ କେସ୍ର ଫଇସଲା କରାଯାଇଛି। ଗଜପତି ଜିଲ୍ଲାରେ ଅନୁଷ୍ଠିତ ଲୋକ ଅଦାଲତରେ 1,558 ମାମଲାର ତ୍ୱରିତ ଫଇସଲା କରାଯାଇ ଜରିମାନା ବାବଦକୁ 13,27,811 ଟଙ୍କା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ଲୋକ ଅଦାଲତରେ ମୋଟର ଦୁର୍ଘଟଣା ଜନିତ ମକଦ୍ଦମା, ପାରିବାରିକ ମାମଲା, ଦେବାନୀ, ଉପଭୋକ୍ତା ବିବାଦ ଆଦି 70 ମାମଲାର ତ୍ୱରିତ ସମାଧାନ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ଠାରେ କଲେ ନିର୍ବାଚନ ପ୍ରଚାର। ରାଜ୍ୟରେ ଆସନ୍ତା ସୋମବାର ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ। 4 ଲୋକସଭା ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ଏବଂ ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।